ପାଠ କହେ କମରକୁ ଆଜି ତୁ ଜାଣୁଛୁ ମୋତେ କାଠ କହେ କମରକୁ ଆଜି ତୁ ଜାଣୁଛୁ ମୋତେ ମୋ ବେଳ ଆସୁଛି ଜାଳି ପୋଡ଼ି ଦିନେ ପାଉଁଶ କରିବି ତ ତେରେ ମନୁଆ ପାଉଁଶ କରିବି ତତେ ବଡ଼ ଲୋକ ହୋଇ ଇଲାଭ ମନୁଆ ଯେମିତି ଖଜୁରୀ ଗଛ ଛାଇ ଟିକେ ଦେଇପାରେ ନା ମନୁଆ ଫଳ କାହିଁ କେତେ ଉଚ୍ଚରେ ମନୁଆ ଫଳ କାହିଁ କେତେ ଉଚ୍ଚ ଦେହ ପାନ୍ଥଶାଳାକୁ ମନୁଆ ଆସିଛି ପଥିକ ହୋଇ କିଏ ଜାଣେ ଚାଲି ଜୀବରେ ମନୁଆ କେବେ ସେ ଥକା ମେଣ୍ଟେ ଦାଫଣ ଚୋରେଇ ରଖିରେ ମନୁଆ ଛୁଞ୍ଚିଟିଏ କରୁଦାନ ସେଥିରେ ଭାବୁଛୁ ତୋ ପାଇଁ ମନୁଆ ସରଗୁ ଆସିବ ଜାନ ଭୟରୁ ଭକ୍ତି ଆସେରେ ମନୁଆ ଭୟ ପାଇଁ ଦିଅ ପୂଜା ଭୟ ତ ପରସ ମଣିରେ ମନୁଆ ଭୟ କଲ୍ୟାଣର ଧ୍ୱଜାରେ ମନୁଆ ଭୟ କଲ୍ୟାଣର ଧ୍ୱଜା ବଚନ କହିବୁ ଏମିତି ମନୁଆ ମଧୁର ଆଉ କୋମଳ ନିଜେ ସୁଖୀ ହେବୁ ଶୁଣି ବାଲୋକର ପ୍ରାଣ ହୋଇ ବସି ତଳରେ ମନୁଆ ପ୍ରାଣ ହୋଇ ବସି ତଳ ମଣିଷଟିଏରେ ମନୁଆ ଖୋଜି ପାଇଲିନି କାହିଁ ନିଜ ହୃଦୟରେ ଖୋଜି ମୁଁ ବୁଝିଲି ସବୁଠୁ ଖରାପ ମୁହିଁ ଦୁଃଖରେ ସଭିଏ ଡାକନ୍ତି ମନୁଆ ସୁଖରେ ଡାକେ ନା କେହି ସୁଖ ବେଳେ ଯିଏ ଠାକୁରକୁ ଡାକେ ଦୁଃଖରେ ବି ସୁଖୀ ସେହି ମାଲୁଣୀ ଆସିବା ଦେଖିରେ ମନୁଆ କାନ୍ଦି କହେ ଫୁଲ କଳି ଫୁଟା ଫୁଲ ବାଛି ତୋଳୁଛି ମାଲୁଣୀ କାଲି ପଡ଼ିବ ମୋ ପାଳିରେ ମନୁଆ କାଲି ପଡ଼ିବ ମୋ ପାଳି ଚାଲ ନାହିଁ ମନ କଥାରେ ମନୁଆ ପଡ଼ ନା ମନ କଥାରେ କୋଟି କରେ ଗୋଟେ ସାଧୁ ସେ ମନୁଆ ମନକୁ ଯେ ବାନ୍ଧି ପାରେ ରେ ମନୁଆ ମନକୁ ଯେ ବାନ୍ଧି ପାରେ ମନର ମରଣ ନାହିଁ ରେ ମନୁଆ ମରେ ନାହିଁ ମାୟା ମୋହ ମରେ ନା କାମ ନା ବାସନା ମନୁଆ ମରେ ଖାଲି ଏଇ ଦେହ ତୋ ଭିତରେ ତୋର ଠାକୁର ମନୁଆ ଖୋଜୁ ମିଛେ ଘୁରି ଘୁରି ବୁଲି ବୁଲି ବଣ ଭିତରେ ଯେମିତି ହରିଣୀ ଖୋଜେ କସ୍ତୁରୀ ମାୟା ଛାୟା ଏକା ପରିରେ ମନୁଆ ଜାଣନ୍ତି ଅଳପ କିଏ ଛାୟା ସିନା ଥାଏ ପଛରେ ମନୁଆ ମାୟା ଆଗେ ଆଗେ ଥାଏ ରେ ମନୁଆ ମାୟା ଆଗେ ଆଗେ ଥାଏ।